ମହାଭାରତର ମହାସଂଗ୍ରାମୟ ରଣଭୂମି କୁରୁକ୍ଷେତ୍ର ମହାଭାରତର ମହାସଂଗ୍ରାମୟ ରଣଭୂମି କୁରୁକ୍ଷେତ୍ର ଧର୍ମ ଯୁଦ୍ଧ ପାଇଁ କରବ ପାଣ୍ଡବ ହୋଇଲେ ସେଠି ଏକତ୍ର ହେ ସୁଜନେ ହୋଇଲେ ସେଠି ଏକତ୍ର କରବ ପକ୍ଷରେ ଅକ୍ଷ ଉଣି ସେନା ଭୀଷ୍ମ ଦ୍ରୋଣ ମହାରଥୀ କରବ ପକ୍ଷରେ ଅକ୍ଷ ଉଣି ସେନା ଭୀଷ୍ମ ଦ୍ରୋଣ ମହାରଥୀ ପାଣ୍ଡବ ପକ୍ଷରେ ଏକା ବାସୁଦେବ ଅର୍ଜୁନ ରଥେ ସାରଥୀ ହେ ସୁଜନେ ଅର୍ଜୁନ ରଥେ ସାରଥୀ ଶୁଭେ ଶଙ୍ଖନାଦ କାହାଳୀ ଶବଦ ଶୁଭେ ସେନା କୋଳାହଳ ଶୁଭେ ଶଙ୍ଖନାଦ କାହାଳୀ ଶବଦ ଶୁଭେ ସେନା କୋଳାହଳ ଏ ଯୁଦ୍ଧରେ ହେବ ଅଧର୍ମର ନାଶ ଧର୍ମର ଜୟ କେବଳ ଏ ସୁଜନେ ଧର୍ମର ଜୟ କେବଳ ଗାଣ୍ଡିବକୁ ଧରି କହିଲେ ଅର୍ଜୁନ କୃଷ୍ଣଙ୍କ ମୁଖକୁ ଚାହିଁ ଗାଣ୍ଡିବକୁ ଧରି କହିଲେ ଅର୍ଜୁନ କୃଷ୍ଣଙ୍କ ମୁଖକୁ ଚାହିଁ ରଖ ଦୁଇ ସେନା ମଝିରେ ରଥକୁ ସଭିଙ୍କୁ ଦେଖିବି ମୁହିଁ ଏ କେଶବ ସଭିଙ୍କୁ ଦେଖିବି କେଶବ ରଥ ନେଇ ଗଲେ ବାହି ଶୁଣି କୁରୁକ୍ଷେତ୍ର ମଝିକୁ କେଶବ ରଥ ନେଇ ଗଲେ ବାହି ଦେଖିଲେ ଅର୍ଜୁନ ଯୁଦ୍ଧ ପାଇଁ ଉଭା ନିଜ ବନ୍ଧୁ ନିଜ ଭାଇ ହେ ସୁଜନେ ନିଜ ବନ୍ଧୁ ନିଜ ଭାଇ ମୁହକୁ ଶୁଖାଇ କହନ୍ତି ଅର୍ଜୁନ ଚାହିଁ ସଖା କେଶବକୁ ମୁହକୁ ଶୁଖାଇ କହନ୍ତି ଅର୍ଜୁନ ଚାହିଁ ସଖା କେଶବଙ୍କୁ ଏମାନେ ସଭିଏ ମୋର ନିଜ ଲୋକ ମାରିବି କେମିତି ତାଙ୍କୁ ଏ କେଶବ ମାରିବି କେମିତି ତାଙ୍କୁ ଯାହାକୁ ଦେଖୁଛି ଏଠି କେଶବ ସଭିଏ ଆପଣା ଜନ ଯାହାକୁ ଦେଖୁଛି ଏଠି କେଶବ ସଭିଏ ଆପଣା ଜନ ବୁଝିପାରୁ ନାହିଁ କାହାକୁ ବଧିବି काहाकु देवी सम्मान हे केशव काहाकु देवी सम्मान धरी भी केमिति गांडी बस खाम थरुचि मो हाथ पाद धरी केमिति गांडी बस खाम थरुचि मो हाथ पाद मारिबि नाही मु सजन कु मोर करिबि नाही ए युद्ध ए केशव करिबि नाही मु युद्ध आगरे उभा कुल गुरु पुणि गुरु द्रोण पितामह मो आगरे उभा कुल गुरु पुणि गुरु द्रोण पितामह तांक उपर कु केमिति सखामु तीर चलाइबि कुह हे केशव तीर चलाए बिकुह एते कही सारी मध्यम पांडव रथ रूप